ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଆଜ କାର୍ତ୍ତିକ ପୁନି ଗଲା ରାଜ ସାରା ଜାଗା ଜାଗା ଭଜନ କୀର୍ତ୍ତନ ହେଇଥିବାର ବେଲେ ଆଜ ପହପହନୁ ସାରା ରାଜ୍ୟ ଲୁକେ ନଏଦ ବନ୍ଦ ଆର୍ କଣ୍ଟାମାନଙ୍କୁ ବୁଡ଼ ପକେଇକିରି ଗୁଡ଼ି ଆର୍ ମନ୍ଦିରମାନଙ୍କୁ ଯାଇକିରି ଦେହ ଦେବତାଙ୍କର ଦର୍ଶନ କରିଛନ୍। ହେତାର ସଙ୍ଗେ ଓଡ଼ିଶାର ପୂର୍ବ ପାର୍ଟିର ନୌ ବାଣିଜ୍ୟକେ ସୁର୍ତା କରିକିରି ନଏଦ ବନ୍ଦ ଆର୍ ଜୋର୍ମାନଙ୍କୁ କଦେଲ ପଟୁଆ କାଗଜ ଆର୍ ସୋଲ୍ଥି ତିଆରି ଡଙ୍ଗା ଭସାବାର ଲାଗି ଭକ୍ତମାନଙ୍କର ଜବର ଭିଡ଼ ହେଇଛେ। ସେନ୍ତା ଧରମ ମାସ କାର୍ତ୍ତିକର ଉଜ୍ଜଲ ପଖର ଏକାଦଶୀ ନୁ ପୁନିତକ ହେଉଥିବାର ପଞ୍ଚକ ବ୍ରତର ଆଜ ଶେଷ ଦିନ। ଶ୍ରୀକ୍ଷେତ୍ର ପୁରୀନ ଆଜ ପହପହନୁ ଲୁକେ ତୀର୍ଥ ପୁଷ୍କରିଣୀମାନଙ୍କୁ ବୁଡ଼ ପକେଇଛନ୍। ଶ୍ରୀମନ୍ଦିରନ ଭୋଗମଣ୍ଡପ ପୂଜା ଉତ୍ତରୁ ମହାପ୍ରଭୁ ରତ୍ନ ସିଂହାସନ୍ତି ସୁନାବେଶେ ଭକ୍ତମାନଙ୍କୁ ଦର୍ଶନ ଦେବେ। କାର୍ତ୍ତିକ ପୁନି ଅବସରରେ ଆଜଠାନୁ କଟକର ଐତିହାସିକ ବାଲିଯାତ୍ରା ମୂଲ ହେଉଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଐତିହ୍ୟ କଳା ସଂସ୍କୃତି ମନୋରଞ୍ଜନ ଖାଦ୍ୟ ହସ୍ତଶିଳ୍ପ ବ୍ୟବସାୟ ଆଉ ବାଣିଜ୍ୟର ଏହି ଉତ୍ସବକେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ। ଭାରତନ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସୁଶ୍ରୀ ଇନା ଏଚ୍ କ୍ରିଷ୍ଣମୂର୍ତ୍ତି ଏବଛର ବାଲିଯାତ୍ରାଟି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। 8 ଦିନ ଧରିକିରି ହେବାରକେ ଥିବାର ମହୋତ୍ସବଟି ଦେଶ ବିଦେଶନୁ ପର୍ଯ୍ୟଟକମାନଙ୍କର ଭିଡ଼ ଜମ୍ସି। ଓଡ଼ିଶାକେ ପାରାଦ୍ୱୀପ ଜରିଆ ସମୃଦ୍ଧ କରିବା ଲାଗି ପାରାଦ୍ୱୀପକେ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ କରବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପଠାନେ ଗଲାକାଲି କଳିଙ୍ଗ ବାଲିଯାତ୍ରାକେ ଉଦ୍ଘାଟନ କରିକିରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶାର ବିକାଶଧାରାଥି ପାରାଦ୍ୱୀପ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଇତାର ସହିତ ପୂର୍ବ ଭାରତର ଗୋଟେ ବଡ଼ ବଡ଼ ବ୍ୟବସାୟିକ ବଡ଼ ବନ୍ଦର ଭିଲାଏ ଶିଳ୍ପ ସମୃଦ୍ଧ ପାରାଦ୍ୱୀପନ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ଥାପନା ଭୁବନେଶ୍ୱର ଖୋର୍ଦ୍ଧା ଜଟଣୀ କଟକ ପାରାଦ୍ୱୀପ ଆଉ ପୁରୀକେ ନେଇକିରି ଗୋଟେ ମହାନଗରୀ ବିକଶିତ କରବାର ଶିଳ୍ପ କରିଡର ବନାବାର ପାରାଦ୍ୱୀପ ବେଳାଭୂମିକେ ପର୍ଯ୍ୟଟନ ଉପଯୋଗୀ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗଲାକାଲି ରାଜଭବନଠାରେ ଶିଳ୍ପ ଆଉ ଏମ୍ଏସ୍ଏମ୍ଇ ବିଭାଗ ଆଉ ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଆଉ ବ୍ଲକମାନଙ୍କର କାମକାଜର ସମୀକ୍ଷା କରିଛନ୍। ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ଏମ୍ଏସ୍ଏମ୍ଇ ବିଭାଗର ସମୀକ୍ଷା କରିକରି ରାଜ୍ୟ ଉଦ୍ୟୋଗ ଆଉ ଶିଳ୍ପର ବିକାଶ ଲାଗି ବିଧିବଦ୍ଧ ଯୋଜନା ତିଆରି କରିବାର ଉପରେ ଜୋର ଦେଇଛନ୍। ଇତାର ସହିତ ରାଜ୍ୟ ବହୁତଟେ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନା କରବାରକେ ରାଜ୍ୟପାଳ କହିଛନ୍। ଇ ଦିଗେ ରାଜ୍ୟ ସରକାର ବହୁତଟେ ପଦକ୍ଷେପ ମୂଲ କରିଛନ୍। ବିଭାଗର ଅଧିକାରୀମାନେ ସମାନ ଆଭିମୁଖ୍ୟ ସହିତ କାମ କରବାରକେ ରାଜ୍ୟପାଳ ପରାମର୍ଶ ଦେଇଛନ୍। ସେନ୍ତା ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲା ଆଉ 40 ଆକାଂକ୍ଷୀ ବ୍ଲକନ ଚାଲିଥିବାର କାମକାଜର ସମୀକ୍ଷା କରିକରି ସବୁ ସରକାରୀ ଯୋଜନାର ଠିକ୍ ଭାବେ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରବାକେ ରାଜ୍ୟପାଳ ଶ୍ରୀ କମ୍ଭମ୍ପାଟି ପରାମର୍ଶ ଦେଇଛନ୍। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଅର୍ଥ ବିଭାଗ ତରଫରୁ 2025-26 ଆର୍ଥିକ ବର୍ଷରେ ଗଲା ମାସ ତକ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ବାବଦେ ତଥ୍ୟ ଉପସ୍ଥାପନ କରାଯାଇକରି ଆଲୋଚନା ହୋଇଥିଲା। ଅର୍ଥ ବିଭାଗ ଅକ୍ଟୋବର ମାସ ତକ ମୋଟ ବଜେଟ୍ର 38% ଖର୍ଚ୍ଚା କରିଛେ। ଗଲା ବଛରଠାନୁ ଏ ବଛର 13% ଅତ୍କା ଖର୍ଚ୍ଚା ହୋଇଛେ। ବାକି ସବୁ ବିଭାଗମାନଙ୍କର ଭିଲ୍ ଗଲା ବଛରର ଆଉ ଇ ବଛରର ଖର୍ଚ୍ଚା ବାବଦେ ଆଲୋଚନା କରାଯାଇଥିଲା। ବିଭାଗମାନଙ୍କର ଖର୍ଚ୍ଚା ସହିତ ଭିନ୍ ଭିନ୍ ଜରୁରୀ ବିଷୟ ଉପରେ ଆଲୋଚନା କରିକରି ଶ୍ରୀ ଆହୁଜା ସଚିବମାନଙ୍କୁ ଦରକାରୀ ନିର୍ଦ୍ଦେଶ ଆଉ ପରାମର୍ଶ ଦେଇଛନ୍। ଯୁକ୍ତ 2X ରେଗୁଲାର ପରୀକ୍ଷା ଫର୍ମ ଫିଲ୍ଅପ୍ ସମୟକେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବଢ଼ାଯାଇଛି। ପରିଷଦର ବିଜ୍ଞପ୍ତି ଅନୁସାରେ ବିନା ଜରିମାନାଥି ଫର୍ମ ଫିଲ୍ଅପ୍ ସମୟ ଆଇବା 11 ତକ ବଢ଼ାଯାଇଛି। 200 ଜରିମାନା ସହିତ 13 18 ଭିତରେ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିପାରିବେ। ନଭେମ୍ବର 19-21 ତାରିଖ ଭିତରେ 600 ଜରିମାନା ଦେଇକରି ଫର୍ମ ଫିଲ୍ଅପ୍ କରିପାରିବେ ବୋଲି ବିଜ୍ଞପ୍ତି କୁହାଯାଇଛି। ଗୁରୁ ନାନକଙ୍କର 556 ଜନ୍ମଦିନେ ଆଜ ସାରା ଦୁନିଆତେ ଗୁରୁପରବ ପାଳନ କରାଯାଉଛି। ଶିଖ ଧର୍ମ ସ୍ଥାପନା କରିଥିବାର ଗୁରୁ ନାନକଙ୍କର ଜନ୍ମଦିନେ ଆଜ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ସାଙ୍ଗେ ଦେଶ ଦୁନିଆତି ଥିବାର ସବୁ ଗୁରୁଦ୍ୱାରାଥି ଭଜନ କୀର୍ତ୍ତନ ଆର୍ ପ୍ରାର୍ଥନା କରାଯାଉଛି। ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କର କାର୍ଯ୍ୟାଳୟନ ଗଲାକାଲି ଜିଲ୍ଲାସ୍ତରୀୟ ମଡ଼ିଆ ଦିବସ ପାଳନ ହୋଇଛେ। ଜିଲ୍ଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀଙ୍କର ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଆଉ ମଧୁଛନ୍ଦା ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ମଡ଼ିଆ ଗୁର୍ଜି ବାଗିର ଖାଦ୍ୟଶସ୍ୟର ଉପକାରୀ ଗୁଣ ବାବଦେ ଆଲୋଚନା କରିଥିଲେ। ରାଜ୍ୟର ସବୁ ଜାଗାନ ଆଇବା 24 ଭିତରେ ପାଗ ସୁଖା ରହିବା। ଗଲା 2 ହେଲା ରାତିର ତାପମାତ୍ରା ସାମାନ୍ୟ କମିଥିବାର ବେଳେ ଆଜ 2 ତକ ତାପମାତ୍ରା ବଢ଼ିପାରେ। ଆଇବା ଗୁରୁବାରନୁ ଫେର୍ ଶୀତ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଗଲାକାଲିଠାନୁ ରାଜ୍ୟର କେତେଟା ଜାଗାନ କୁହୁଡ଼ି ଭିଲ୍ ଦେଖାଦେଇଛି। ଏସିଆର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।